ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଦେଶକେ ସଫା ରଖବାର୍ ଲାଗି ଆଜି ସ୍ୱଚ୍ଛତା ହିଁ ସେବା ଅଭିଯାନଥି ଗୋଟେ ଘଣ୍ଟା ଶ୍ରମଦାନ କରବାର୍କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ସାମାଜିକ ଗଣମାଧ୍ୟମ ଜରିଏ ଶ୍ରୀ ମୋଦି ଏ ଅଭିଯାନକେ ଗୋଟେ ପ୍ରେରଣାଦାୟୀ ପଦକ୍ଷେପ ଭାବେ ଉଲ୍ଲେଖ କରିଛନ୍। ଇଟା ଦେଶର ସମୂହ ଦାୟିତ୍ୱ ଆଉ ଜାତୀୟ ଗର୍ବକେ ସୂଚିତ କରୁଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଆଜି ସକାଳର 8 ବଜେନୁ ସ୍ୱଚ୍ଛତା ଅଭିଯାନଥି ସାମିଲ ହେବା ଲାଗି ପ୍ରଧାନମନ୍ତ୍ରୀ ଲୋକ ନିବେଦନ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 27 ତାରିଖ ଦିନ ଝାରସୁଗୁଡ଼ାନୁ ଭିଡ଼ିଓ କନ୍ଫରେନ୍ସିଂ ଜରିଏ ଓଡ଼ିଶାନୁ ଗୁଜରାତକେ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରବେ। ଇ ଟ୍ରେନ୍ ବ୍ରହ୍ମପୁରନୁ ସୁରତକେ ସଂଯୋଗ କରବା ବୋଲି ଭାରତୀୟ ରେଳବାଇ ତରଫ ସୂଚନା ଦିଆଯାଇଛି। ତାର ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶା ସଙ୍ଗେ ଦେଶର 8ଟା ଜାଗାନ 4G ଷ୍ଟାକ୍ ଆଉ ଡିବିଏନ୍ ପାଣ୍ଠିଥି ତିଆରି ହୋଇଥିବା 4G ଟାୱାରମାନଙ୍କୁ ଶୁଭାରମ୍ଭ କରବେ। 27 ତାରିଖ ଦିନ ଝାରସୁଗୁଡ଼ାର ଅମ୍ଲିପାଲିଠାରେ ହେବାର୍କେ ଥିବା ଯୁବ ସମାବେଶଥି ପ୍ରଧାନମନ୍ତ୍ରୀ ଇସବୁ ପ୍ରକଳ୍ପର ଶୁଭାରମ୍ଭ କରବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଲ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକେ ନେଇକରି ଗତକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବିଧାନସଭା ମୌସୁମୀ ଅଧିବେଶନ ଗଲାକାଲି ଶେଷ ହୋଇଛି। ଏହି ଅଧିବେଶନଥି 7ଟା କାର୍ଯ୍ୟଦିବସ ଥିବାର ବେଲ୍କେ ଦିନକର ଆଘନୁ ଅଧିବେଶନ ସରିଛି। 6 ଦିନିଆ ଅଧିବେଶନଥି ପହିଲା ଦିନେ ଦିବଂଗତ ଆଉ ଆଘର ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ବାକି ଦିନମାନଙ୍କେ ବିରୋଧୀ ସଦସ୍ୟମାନଙ୍କର ହୋହଲ୍ଲା ଲାଗି ରହିଥିଲା। ଅଧିବେଶନଥି ଗୋଟେ ମୁଲତବୀ ପ୍ରସ୍ତାବ, 8ଟା ତାରକା ପ୍ରଶ୍ନ ଉପରେ ଆଲୋଚନା ହେବାର ସହିତ 2ଟା ସଂଶୋଧନ ବିଲ୍ ପାରିତ ହୋଇଛି। ଶେଷ ଦିନେ ଗଲାକାଲି 4ଟା ସିଏଜି ରିପୋର୍ଟ ଉପସ୍ଥାପନ ହୋଇଛି। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଲାଗି ଖାସ୍ କରି ଗୋଟିଏ ଡିଜିଟାଲ କାର୍ଯ୍ୟକ୍ରମ ତଲାସର ଶୁଭାରମ୍ଭ କରାଯାଇଛି। ୟୁନିସେଫ୍ ତରଫ ଜାତୀୟ ଶିକ୍ଷାନୀତି 2020 ଆଧାରଥି ମୂଲ ହୋଇଥିବା ତଲାସ ଅଭିଯାନର ଲକ୍ଷ୍ୟ ହେଉଛି ଦେଶର ଏକଲବ୍ୟ ବିଦ୍ୟାଳୟର ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଭିନ୍ ଭିନ୍ କ୍ଷେତ୍ରଥି ସହଯୋଗ କରବାର କାର୍ଯ୍ୟକ୍ରମ ଲାଗି ଗଲାକାଲି ଭୁବନେଶ୍ୱରଠାରେ 47ଟା ଏକଲବ୍ୟ ଆବାସିକ ବିଦ୍ୟାଳୟର 94 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇକରି ଇ ବାବଦେ ତାଲିମ ନେଇଛନ୍। ଗଲା 11 ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ପ୍ରତିରକ୍ଷା କ୍ଷେତ୍ରଥି ନୂଆ ସୃଜନ ଦିଗ୍କେ ଅତ୍କା ଧ୍ୟାନ ଦେଉଛନ୍। ପ୍ରତିରକ୍ଷା କ୍ଷେତ୍ରଥି ନୂଆ ସୃଜନର ଇକୋସିଷ୍ଟମ୍କେ ତହକାବାର୍ ଲାଗି 2018 ବେଲ୍କେ ସରକାର ଆଇଡେକ୍ସ ଅଭିଯାନ ମୂଲ କରିଥିଲେ। ତାମିଲନାଡୁର ମହାବଲିପୁରମ୍ଠାରେ ଆଇଡେକ୍ସ ଆଉ ପ୍ରତିରକ୍ଷା ଏକ୍ସପୋ ଉଦ୍ଘାଟନ କରିକି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରତିରକ୍ଷା କ୍ଷେତ୍ରଥି ପ୍ରଯୁକ୍ତିବିଦ୍ୟା ନୂଆ ସୃଜନ ଗବେଷଣା ଆଉ ବିକାଶ ଦିଗେ ସରକାରଙ୍କ ଚେଷ୍ଟା ବାବଦେ କହିଥିଲେ।
ଗଭର୍ଣ୍ଣମେଣ୍ଟ ସପୋର୍ଟ ଫର୍ ଟେକ୍ନୋଲୋଜି innovation research and development is essential for defense sector. Our technology perspective and capability roadmap has been released to help the industry in planning and initiating technology development partnership and production arrangements.
ଆଇଡେକ୍ସ ଅଭିଯାନ ଜରିଏ ଭିନ୍ ଭିନ୍ ଏମ୍ଏସ୍ଏମ୍ଇ ଷ୍ଟାର୍ଟଅପ୍ ଗବେଷଣା ସଂସ୍ଥାକେ ସରକାର 1.5 କୋଟି ଟଙ୍କାର ସାହାଯ୍ୟ ଯୋଗାଇ ଦେଇଛନ୍। ଇତାର ବଲେ ଦେଶର ସେନାବାହିନୀ 24,000 କୋଟି ଟଙ୍କାର 43ଟା ନୂଆ ପ୍ରତିରକ୍ଷା ଦର ପାଇପାରିଛନ୍। ରାଜ୍ୟ ଦକ୍ଷତା ବିକାଶ କ୍ଷେତ୍ରକେ ଆହୁରି ବର୍କସ୍ କରିବା ଲାଗି ରାଜ୍ୟ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ତରଫ ଭିନ୍ ଭିନ୍ ସଂସ୍ଥା ସହିତ 3ଟା ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ରାଜ୍ୟ ଦକ୍ଷତା ବିକାଶ କ୍ଷେତ୍ରଥି ବିଶ୍ୱସ୍ତରୀୟ ସୁଯୋଗ ବନାବାର ସହିତ ଓଡ଼ିଶାକେ ଦକ୍ଷ ପ୍ରତିଭାର କେନ୍ଦ୍ର କରବାର ଦିଗେ ମାଇଲ୍ଖୁଣ୍ଟା ସାଜବା। ରାଜ୍ୟର ଯୁଆନ ପିଢ଼ିକେ ଦକ୍ଷତା ବିକାଶ କ୍ଷେତ୍ରଥି ନୂଆ ମାର୍ଗଦର୍ଶନ ଦେବା ବୋଲି ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ କହିଛନ୍। କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର 10 ଆଉ 12 ବୋର୍ଡ ପରୀକ୍ଷା ଆଇବା ଫେବୃୟାରୀ ମାସର 3 ନମ୍ବର ହପ୍ତାଥି ହୋଇପାରେ ବୋଲି ବୋର୍ଡ ତରଫ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ପରୀକ୍ଷା 15 ଦିନ ତକ ହେବା। 10 କ୍ଲାସ୍ ପରୀକ୍ଷା 2 ଥର କରାଯିବା। ପହିଲା ଖେପ ଫେବୃୟାରୀନୁ ମାର୍ଚ୍ଚ ଭିତରେ ହେବା ଆଉ 2 ନମ୍ବର ଖେପ ମେନୁ ଜୁନ୍ ମାସ ତକ ଚାଲବା। 10 ଆଉ 12 କ୍ଲାସ୍ର ପାଖାପାଖି 45 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ବୋର୍ଡ ତରଫ କୁହାଯାଇଛି। ଶିକ୍ଷକମାନଙ୍କ ଲାଗି ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସ୍ୱେଶାଲ ଓଟିଇଟି ଆଇବା 27 ତାରିଖ ଦିନ ହେବା। ମାଧ୍ୟମିକ ଶିକ୍ଷା ବୋର୍ଡ ତରଫ ପରିଚାଳିତ ପରୀକ୍ଷା ଲାଗି ଗଲାକାଲି ପହିଲା କ୍ଷେପେ 5ଟା ଜିଲ୍ଲା କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଆର୍ ରାୟଗଡ଼ାକେ ପ୍ରଶ୍ନପତ୍ର ପଠାଯାଇଛି। ପ୍ରଶ୍ନପତ୍ର ସବୁ ଡିଜି ଲକର୍ଥି ରହିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ କେନ୍ଦ୍ରମାନଙ୍କୁ ପ୍ରଶ୍ନପତ୍ର ପଠାଯାଉଛି। 26 ତାରିଖ ତକ ସବୁ କେନ୍ଦ୍ରକେ ପ୍ରଶ୍ନପତ୍ର ପହଞ୍ଚବା। 193ଟା କେନ୍ଦ୍ରର ପରୀକ୍ଷା ଲାଇଭ୍ ଭିଡ଼ିଓ ଦେଖିବାର ଲାଗି ବୋର୍ଡଠାରେ ନିୟନ୍ତ୍ରଣ କକ୍ଷର ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ୟାଦେ ପାଣିପାଗ। କେନ୍ଦ୍ରୀୟ ବଙ୍ଗୋପସାଗରନ ଆଜି ଫେର୍ ଗୋଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଇଟା ଆଇବାକାଲ ଘନୀଭୂତ ହୋଇକରି ଅବପାତ ହୋଇପାରେ। ଶନିବାର ତକ ଦକ୍ଷିଣ ଓଡ଼ିଶା ଆଉ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇକରି ଇ ଲଘୁଚାପ କ୍ଷେତ୍ର ପାର କରବା। ଇତାର ବଲେ ଆଜିଠାନୁ ପଶ୍ଚିମ ଓଡ଼ିଶା ସହିତ ସାରା ରାଜ୍ୟ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଗଲା 24 ଘଣ୍ଟା ଭିତରେ ସମ୍ବଲପୁରନ ସବୁନୁ ଜହ 180 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଲ୍କେ ହୀରାକୁଦନ 163 ଆର୍ ବରଗଡ଼ନ 112 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେଆଡ଼େ ହୀରାକୁଦ ଜଲଭଣ୍ଡାରନ 16ଟା ଗେଟ୍ ଦେଇକରି ବର୍ଡ ପାନ୍ ଛଡ଼ାଯାଉଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକିରି 2 ମିନିଟ୍ ଥି। ଜୁହାର।